आकाशवाणी संबलपुर आंचलिक खबर पढ़ुचन सुप्रीति मिश्र जुहार। पहला मुख्य खबर, सूर्यंकर उत्तरायण गति के आज सारा देशे मकर संक्रांति पोंगल लोहड़ी बागी भिन्न भिन्न परब भावे करा जाउछे पालन। पुरी श्रीमंदिर न करागला खास नीतिकांति। राष्ट्र निर्माण क्षेत्र थी देश चाषी माने हेउछन मजबूत साथी कहले प्रधानमंत्री। नुआ दिल्ली न पोंगल उत्सव थी हेले सामिल। मकर संक्रांति अवसर में बैतरणी नदी न बुड़ पकाले मुख्यमंत्री। व्यासकवि फकीरमोहन सेनापति जयंती अवसर राज्यवासी जनाले श्रद्धांजलि। आउ राज्य आबा शनिवार तक लागी रहबा शीत। एथरा पूरा खबर, आज हेउछे पवित्र मकर संक्रांति। इतिथिनु सूर्यंकर उत्तरायण गति हेबार सहित मकर क्रांति न प्रवेश करसन। ओडिशा न ई दिन के मकर संक्रांति हिसाबे मना जाउथवार बेले पंजाब न लोहड़ी आउ दक्षिण भारत न पोंगल परब भावे पालन करा जाउछे। देशर भिन्न भिन्न राज्य भिन्न भिन्न हिसाबे इताके पालन करा जाउछे। देशर सबुआडे आज लुके नदी बंद मानकु बुड़ पकेकरी मंदिर मानकु जाइकरी दे देवतांकर दर्शन करिछन। मकर संक्रांति अवसर पुरी श्रीमंदिर न आज श्रीजीव मानकु मकर चूल आउ मकर चौरासी बेश करा महाप्रभुंकु मकर चाउल भोग लगा जाइथिला। राज्यर भिन्न भिन्न महादेव गुड़ी मानके मकर संक्रांति लागी केतेटा खास नीतिकांति हेउछि। साखी गोपाल जीवंकर मंदिर, ब्रह्मगिरीर श्री अलाना देवंकर पीठ, भद्रकर आरड़ीर बाबा आखंडलमणि, बड़म्बार सिंहनाथ पीठ, पश्चिम ओडिशा नृसिंहनाथ हरिशंकर, मां समलेश्वरीक पाटणेश्वरी पीठ न मकर संक्रांति लागि खास पूजा हेउछि। नयागढ़ जिला ओडगाँर श्री रघुनाथ जीवंकर मंदिर न महाप्रभुमानकर दर्शन लागि श्रद्धालुमानकर भीड़ हेछि। सुवर्णपुर जिलार पाताली श्रीक्षेत्र ठाने श्रीजगन्नाथ मकर चौरासी बेशती भक्तमानकु दर्शन देउछन्। जिल्लान सिद्धपीठ सैन्यगिरी सहिते बीरमहाराजपुर उपखण्डर भिन्न भिन्न इलाकान मकर मेला हेउछि। देवगढ़ जिलार भिन्न भिन्न गुड़ी मानके मकर संक्रांति लागि श्रद्धालुमाने प्रसिद्ध मकर ध्वज पहाड़के चढ़ीकरी मानसिक पूरण करुछन्। मकर संक्रांति अवसर बौद्ध श्रीजगन्नाथ मंदिर महाप्रभुमानकर नवांक बेश आउ मकर चौरासी बेश करायछि। सेड़े जिल्लार चारिशंभु पीठ, रामेश्वर, रामगढ़, केदारेश्वर, देवगढ़ रघुनाथ जीव पीठ, पुरुणा कटक माँ भैरवी पीठ नभिल मकर संक्रांति पालन करायछि। आजठानु जिल्लार पलसागुड़ाठाने प्रसिद्ध मकर मेला आउ बहीहाट मूल हेछि। दस नम्बर सशस्त्र बाहिनी सम्मानास्पद सैनिक दिवस आज सारा देशे पालन कराउछि। यह अवसर राष्ट्रपति द्रौपदी मुर्मू सेमानकर प्रति श्रद्धांजलि जनैछन्। सामाजिक गणमाध्यम के राष्ट्रपति कहिछन्, आघर सेना कर्मचारी मानकर असीम साहस सबु भारतीय मानकु प्रेरणा देउथबा। राष्ट्रपति कहिछन्, भेटरन्स डे आउ सशस्त्र बाहिनी फ्लाग डे खाली साहसी सैनिक मानकु श्रद्धांजलि नुहेसे सेमानकु सहयोग बिल दिआसुछि। नुआदिल्लीठाने आज हेइथिबा कार्यक्रम के संबोधन करिकरी प्रतिरक्षा मंत्री राजनाथ सिंह कहिछन्, सशस्त्र बाहिनीर भेटरनमाने जातीय चेतना, सामूहिक साहस आउ भविष्यत पीढ़ी लागि प्रेरणार उत्स होइकरी जीवंत स्तंभ भावे उभा हेइछन्। देशर गठन दिगे सेमानकर अवदान आउ समाजके मार्गदर्शन देबार्थी प्रमुख भूमिका निर्वाह करिआसुछन् बोली श्री सिंह कहिछन्। सूचना अनुसार भारतीय सेनार पहला कमाण्डर इन चीफ फिल्ड मार्शल केएम करियप्पाकर अवदानके सम्मान जनैकरी फी बछ जनवरी 14 तारिख दिन ई दिवस पालन कराएसी। राष्ट्र निर्माण क्षेत्रती देशर चाषीमाने हेउछन मजबूत साथी। सेमानकर चेष्टा थी आत्मनिर्भर भारत अभियान के बहुत ताकत मिलीछे बोली प्रधानमंत्री नरेन्द्र मोदी कहिछन। पोंगल अवसर केन्द्र सूचना प्रसारण राष्ट्रमंत्री डॉक्टर एल मुरुगानकर नुआदिल्ली बासभवन होइथिबा स्वतंत्र समारोह थी प्रधानमंत्री जोग देकरी कहिछन, केन्द्र सरकार चाषीमानकु सशक्त करबा लागि प्रतिबद्ध हेकरी अहरह काम करुछन। से आहुरी कहिछन,
पोंगल का त्योहार हमें प्रेरित करता है कि प्रकृति के प्रति आभार केवल शब्दों तक सीमित न रहे, उसे हम जीवन शैली का हिस्सा बनाएं। जब ये धरती हमें इतना कुछ देती है, उसे संजोने का दायित्व भी हमारा है। अगली पीढ़ी के लिए मिट्टी को स्वस्थ रखना, पानी को बचाना और संसाधनों का संतुलित उपयोग करना सबसे जरूरी है। मिशन लाइफ, एक पेड़ माँ के नाम, अमृत सरोवर जैसे हमारा अभियान इसी भावना को आगे बढ़ाते हैं। हम खेती को अधिक सस्टेनेबल और पर्यावरण के अनुकूल बनाने के लिए निरंतर काम कर रहे हैं।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝରର ବୈତରଣୀ ନଦୀ ସୈବ୍ୟା କାବେରୀ ଘାଟେ ବୁଡ଼ ପକାଇକରି ପୂଜା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ତାଙ୍କର ଧର୍ମପତ୍ନୀ ବିଲ୍ ବୁଡ଼ ପକାଇଛନ୍। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ମହାନ ଧର୍ମ ପରମ୍ପରା ଆଉ ସଂସ୍କୃତିର ତାଲମେଲ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପରିଚୟ ଆଏ। ଆଜିର ଦିନ ଶଙ୍କର ଜୀବନ୍ତୀ ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ତାମିଲନାଡୁର ଚେନ୍ନାଇ ନଥିବା ଆଇଆଇଟି ମାଡ୍ରାସ୍ ପରିସରନ ଆଜ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସାଙ୍ଗେ ପାରମ୍ପରିକ ପୋଷାକ ପିନ୍ଧିକରି ପୋଙ୍ଗଲ ପରବ ପାଳନ କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ କହିଛନ୍, ପୋଙ୍ଗଲ ହେଉଛି କୃତଜ୍ଞତା ସମୃଦ୍ଧି ଆଉ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଇଟା ଆମର ସମାଜର ସଦ୍ଭାବନା ଆଉ ଏକତାକେ ପ୍ରତିଫଳିତ କର୍ସି। ଶିକ୍ଷାନୁଷ୍ଠାନ ପରିସରନ ଏହି ପରବ ଗୋଟିଏ ଭବ୍ୟ ବାତାବରଣ ବନାବାର ସହିତ ଭାରତୀୟ ସଂସ୍କୃତିର ବିଭିନ୍ନତା ଭିତରେ ଏକତାକେ ଆହୁରି ବରକସ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। 1843 ମସିହା ଆଜିର ଦିନେ ବାଲେଶ୍ୱର ଜିଲ୍ଲାନ ଜନ୍ମ ହୋଇଥିବା ଫକୀରମୋହନ ସେନାପତି ଏକାସାଙ୍ଗେ ଜଣେ ଗାଳ୍ପିକ ଲେଖକ ଆଉ ସମାଜ ସଂସ୍କାରକ ଥିଲେ। ଫକୀରମୋହନଙ୍କ ଜୟନ୍ତୀ ଅବସରରେ ଆଜି ସକାଳ ବେଳା ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ଛକନ ଥିବା ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଫୁଲମାଳା ଅର୍ପଣ କରାଯାଇଥିଲା। ଉପରବେଳା ଭୁବନେଶ୍ୱର ଜୟଦେବ ଭବନର କବିତା ପାଠୋତ୍ସବ ଆଉ ସାଧାରଣ ସଭାର ଆୟୋଜନ କରାଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫ ବିଶିଷ୍ଟ ଗବେଷକ ଆଉ ପ୍ରାବନ୍ଧିକ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଶା ଭାଷା ସମ୍ମାନ 2021 ପ୍ରଦାନ କରାଯାଇଛି। ଭୁବନେଶ୍ୱର କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ହୋଇଥିବା ସମ୍ମାନ ସମାରୋହଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ଡକ୍ଟର ଷଡ଼ଙ୍ଗୀଙ୍କୁ ଏହି ସମ୍ମାନ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ଫକୀରମୋହନଙ୍କ ସାହିତ୍ୟ ଆମର ସମକର ଲାଗି ପ୍ରେରଣା ହୋଇକରି ରହିବା। କାର୍ଯ୍ୟକ୍ରମଟି ଗଣମାଧ୍ୟମକୁ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ସୁରଜ ଖୁବ୍ ଜଲ୍ଦି ସରକାରୀ ନଥିପତ୍ରମାନଙ୍କେ ଓଡ଼ିଆ ଭାଷା ବ୍ୟବହାର କରାଯିବା ବୋଲି କହିଛନ୍।
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଗୋଟେ ଅନୁଷ୍ଠାନ ଭାଷା ପ୍ରତିଷ୍ଠାନ ତରଫରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଯେଉଁମାନେ ନଥିଟିକୁ ପେଶ୍ କରନ୍ତି ସେଇମାନଙ୍କ ପାଖରୁ ହିଁ ଓଡ଼ିଆଟା କେଉଁଭଳି ଆରମ୍ଭ ହେବ, ଓଡ଼ିଆ ଭାଷାରେ କେଉଁଭଳି ଭାବରେ ନଥିଟି ଉପସ୍ଥାପିତ ହେବ, ତାଙ୍କ ପାଇଁ ଆମେ ଏହା ଭିତରେ 6-7 କର୍ମଶାଳା କରିସାରିଲୁଣି ଏବଂ କର୍ମଶାଳା କରିବା ସହିତ ତାଙ୍କୁ ପ୍ରଶାସନିକ ଶବ୍ଦକୋଶ ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
କାର୍ଯ୍ୟକ୍ରମଟି ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ରାଜ୍ୟ କବି ଗୋବିନ୍ଦ ଭଞ୍ଜ ଗ୍ରନ୍ଥାବଳୀ ଆଉ ସାହିତ୍ୟିକ ଜାନକୀ ବଲ୍ଲଭ ମହାନ୍ତି ବହି ଉନ୍ମୋଚିତ ହୋଇଥିଲା। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଯାଜପୁର ଜିଲ୍ଲା ଉଦୟଗିରିନ ଶାନ୍ତି ଆଉ ଅହିଂସାର ବାର୍ତ୍ତା ନେଇକରି ଚାଲିଥିବା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଆଉ ଗୁରୁ ପଦ୍ମସମ୍ଭବଙ୍କର ପ୍ରାର୍ଥନା ସମାରୋହଟି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓଡ଼ିଶାର ବୌଦ୍ଧ ଐତିହ୍ୟ ଆଉ ପର୍ଯ୍ୟଟନର ବିକାଶ ଉପରେ ସରକାର ଜୋର୍ ଦେଇଛନ୍ ବୋଲି କହିଛନ୍। ଓଡ଼ିଶାର ବୌଦ୍ଧ ତନ୍ତ୍ରଜାନ ଆଉ ଇତିହାସକେ ଲୋକଲୋଚନକେ ଆନ୍ବାର ଲାଗି ଚେଷ୍ଟା କରାଯାଉଛି ବୋଲି କାର୍ଯ୍ୟକ୍ରମଟି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଏହି ଅବସରରେ ଉଦୟଗିରି ସ୍କରଣିକା ଆଉ ବୌଦ୍ଧ ଧର୍ମ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ପାଟନାଗଡ଼ ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକର 55 କୋଟି ଟଙ୍କାର 16 ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିଛନ୍। ଏଥିର୍ ଭିତରେ ଭିନ୍ ଭିନ୍ ରାସ୍ତା ପ୍ରକଳ୍ପ, ବ୍ରିଜ୍ ଆଉ ଜଳସେଚନ ପ୍ରକଳ୍ପ ରହିଛି। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୂମିହୀନମାନଙ୍କୁ 4 ଡିସମିଲ ଲେଖା ଜାଗା ପଟ୍ଟା ବାଣ୍ଟିଥିଲେ। ସାଧାରଣତନ୍ତ୍ର ଦିବସ ସମାରୋହ ଆଗନୁ ରାଷ୍ଟ୍ରପତି ଭବନ ହେବାରକେ ଥିବା ଆଟ୍ ହୋମ୍ ରିସେପ୍ସନ୍ କାର୍ଯ୍ୟକ୍ରମଟି ସାମିଲ ହେବାରକେ ରାଷ୍ଟ୍ରପତି ଭବନ ତରଫ କଳାହାଣ୍ଡି ଜିଲ୍ଲାର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ର ଓ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ର ଖୁସବୁ ଜୟପୁରିଆଙ୍କୁ ନିମନ୍ତ୍ରଣ ମିଳିଛି। ସଫେଇ କାମ ଦିଗେ ସମର୍ପଣ ଲାଗି ରାଜେନ୍ଦ୍ରଙ୍କୁ ନିମନ୍ତ୍ରଣ ମିଳିଥିବା ବେଳକେ ଆପଦା ମିତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ଆପଦା ପ୍ରବନ୍ଧନ ପ୍ରଶିକ୍ଷଣଟି ସକ୍ରିୟ ଭାଗିଦାରୀ ଆଉ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଖୁସବୁଙ୍କୁ ପ୍ରଶଂସା କରାଯିବା ସହିତ ଏହି ନିମନ୍ତ୍ରଣ ପତ୍ର ମିଳିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପ୍ରଗତି ବ୍ୟବସ୍ଥା ଜରିଏ ଦେଶର 85 ଲକ୍ଷ କୋଟିରୁ ଅଧିକା ଟଙ୍କାର ଉନ୍ନୟନ ପ୍ରକଳ୍ପମାନଙ୍କର ତୁର୍ତ୍ତି କାର୍ଯ୍ୟାନ୍ୱୟନ ହୋଇପାରିଛି। ପ୍ରଗତି ଅଧୀନତି ପ୍ରଧାନମନ୍ତ୍ରୀ 382 ପ୍ରମୁଖ ଜାତୀୟ ପ୍ରକଳ୍ପର ସିଧାସଳଖ ତଦାରଖ କରିଛନ୍ତି। ପାଣିପାଗ, ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 17 ତକ ଶୀତ ଜାରି ରହିବା। 18 ପଶ୍ଚିମା ଝଡ଼ର ପ୍ରଭାବ ଥି ତାପମାତ୍ରା ବଢ଼ବା। ଆଇବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର, କଟକ, ଢେଙ୍କାନାଳ ଆର୍ ଖୋର୍ଦ୍ଧାନ ଜବର ଶୀତ ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତିକେ ଆଜି ସାରା ଦେଶରେ ମକର ସଂକ୍ରାନ୍ତି, ପୋଙ୍ଗଲ, ଲୋହଡ଼ି ବାଗିର ଭିନ୍ ଭିନ୍ ପରବ ଭାବେ କରାଯାଉଛି ପାଳନ। ପୁରୀ ଶ୍ରୀମନ୍ଦିରନ କରାଗଲା ଖାସ୍ ରାଜନୀତି କାନ୍ତି। ରାଷ୍ଟ୍ର ନିର୍ମାଣ କ୍ଷେତ୍ର ଥି ଦେଶ ଚାଷୀମାନେ ହେଉଛନ୍ ମଜବୁତ ସାଥୀ କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ପୋଙ୍ଗଲ ଉତ୍ସବ ଥି ହେଲେ ସାମିଲ। ମକର ସଂକ୍ରାନ୍ତି ଅବସରରେ ବୈତରଣୀ ନଦୀନ ବୁଡ଼ ପକାଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀ ଜନାଲେ ଶ୍ରଦ୍ଧାଞ୍ଜଳି। ଆଉ ରାଇଜେ ଆଇବା ଶନିବାର ତକ ଲାଗି ରହିବା ଶୀତ। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।